ରେ କୁମାର ମଣି ଏତ ନୁହଇ କାହାଣୀ ଚରିତ୍ର ଗଠନ ବାଣୀ ବୁଝିଲେ ପାରିବ ଜାଣି ମଣିଷ ଜୀବନ କମଳ ସମାନ ମଣିଷ ଜୀବନ କମଳ ସମାନ କୁମର ମଣି ଦେବତା ସଙ୍ଗରେ ଗଣି କୁମର ମଣି ଦେବତା ସଙ୍ଗରେ ଗଣି ଶୁଣରେ କୁମର ମଣି ଏତ ନୁହଇ କାହାଣୀ କଞ୍ଚା ମାଟିରେ କୁମ୍ଭାର ଗଢ଼ୁଥାଏ ହାଣ୍ଡି ତାର ସେଇ ମାଟି ସମ ତୁମେ ଜନମିଛ ଧରାଧାମୀ ଶୈଶବ କାଳେ ଗଢ଼ା ହୋଇଥିଲେ ଶୈଶବ କାଳେ ଗଢ଼ା ହୋଇଥିଲେ କୁମର ମଣି କଦାପି ନ ଯିବ ଭ୍ରମି କୁମର ମଣି କଦାପି ନ ଯିବ ଭ୍ରମି ଶୁଣରେ କୁମର ମଣି ଏତ ନୁହଇ କାହାଣୀ ପଥେ ପାଦ ଦେବ ପାଦେ କଣ୍ଟା ନ ଫୁଟିବ ହସି ହସି ଧନ କଥା କହୁଥିବ ହସି ହସି ଧନ କଥା କହୁଥିବ କୁମର ମଣି ଝରିବ ସୁଧା ଶ୍ରାବଣୀ କୁମର ମଣି ଝରିବ ସୁଧା ଶ୍ରାବଣୀ ଶୁଣରେ କୁମର ମଣି ଏତ ନୁହଇ କାହାଣୀ ଦେଖିଲେ ଗୁରୁଜନଙ୍କୁ ମୁଣ୍ଡିଆ ମାରିବ ତାଙ୍କୁ ତାଙ୍କ ଶ୍ରୀଚରଣ ଧୂଳି ମଥାରେ ଦେବରେ ବୋଳି ଗୁରୁ ଆଶୀର୍ବାଦ ଥିଲେ ତୁମ ଶିରେ ଗୁରୁ ଆଶୀର୍ବାଦ ଥିଲେ ତୁମ ଶିରେ କୁମର ମଣି ହୋଇବ ଜଗତ ମଣି କୁମର ମଣି ହୋଇବ ଜଗତ ମଣି ଶୁଣରେ କୁମର ମଣି ଏତ ନୁହଇ କାହାଣୀ স্নেহ শ্রদ্ধা ভক্তি ভাব জীবনে শ্রেষ্ঠ স্বভাব জন্মদাতা পিতা মাতা এক ব্রহ্ম সে দেবতা তুম পাই সে তো লক্ষ্মী নারায়ণ তুম পাই সে তো লক্ষ্মী নারায়ণ কুমার মণি পূজিব মনকু জানি কুমার মণি পূজিব মনকু জানি শুনরে কুমার মণি এত নুহই কাহানী অন্ধ পিতা মাতাঙ্কর থিলা একই কুমার নাম শ্রবণ কুমার কুমার মধ্যরে সার পিতা মাতা ভার নীতি কান্ধে বহি পিতা মাতা ভার নীতি কান্ধে বহি কুমার মণি চালই তীর্থ সরণি কুমার মণি চালই তীর্থ সরণি শুনরে কুমার মণি এত নুহই কাহানী সে বাড়ক উত্তান পাদঙ্ক সুত নামটি তাহার ধ্রুব পাইলা প্রভুঙ্ক ভাব নম ভগবতে বাসুদেব জপি নম ভগবতে বাসুদেব জপি কুমার মণি দেখিলা সে চক্র পাণি কুমার মণি দেখিলা সে চক্র পাণি শুনরে কুমার মণি এত নুহই কাহানী পাঠরে মনকু দিও ও পাঠে ন কর লয় অলসুয়া পণ ছাড় নিদ্রাকু বর্জন কর বিদ্যা ঠারু বলি ধন নাহি কিছি বিদ্যা ঠারু বলি ধন নাহি কিছি কুমার মণি সাধিলে জগত জিণি কুমার মণি সাধিলে জগত জিণি শুনরে কুমার মণি এত নুহই কাহানী দেহ କୁ ସଫା ରଖିବ, ନିରୋଗ ଦିନ ବିତିବ, ନଜିବ ବୈଦ ଘର, ଦାସ ହେବନି ଦୁଃଖର, ନିରାମିଷ ହୋଇ ଯୋଗାସନ କଲେ, ନିରାମିଷ ହୋଇ ଯୋଗାସନ କଲେ କୁମର ମଣି ବେମାର ବାଧା ଦେବନି, କୁମର ମଣି ବେମାର ବାଧା ଦେବନି, ଶୁଣରେ କୁମର ମଣି ଏତ ନୁହଇ କାହାଣୀ। ପରିବେଶ ହେବ ରକ୍ଷା, ପଇସା ରଖିବ ଗଣି, ପାଣି କି ପିଇବ ଛାଣି, ଏହା ତୁମ ପାଇଁ ଭବିଷ୍ୟତ ବାଣୀ, ଏହା ତୁମ ପାଇଁ ଭବିଷ୍ୟତ ବାଣୀ, କୁମର ମଣି ବୁଝୁଥାଏ ତତ୍ତ୍ୱବାଣୀ, କୁମର ମଣି ବୁଝୁଥାଏ ତତ୍ତ୍ୱବାଣୀ, ଶୁଣରେ କୁମର ମଣି ଏତ ନୁହଇ କାହାଣୀ। କୁଳ ଚନ୍ଦ୍ର କୁମାର ଗୋବିନ୍ଦ ଚନ୍ଦ୍ର ହାଡ଼ିପାଙ୍କୁ ଗୁରୁ କଲେ, ବାର ବର୍ଷେ ଯୋଗୀ ହେଲେ, ଅଜର ଅମର ହୋଇଲେ ଗୋବିନ୍ଦ, ଅଜର ଅମର ହୋଇଲେ ଗୋବିନ୍ଦ, କୁମର ମଣି ଆଶ୍ଚର୍ଯ୍ୟ ହୋଇବ ଶୁଣି, କୁମର ମଣି ଆଶ୍ଚର୍ଯ୍ୟ ହୋଇବ ଶୁଣି, ଶୁଣରେ କୁମର ମଣି ଏତ ନୁହଇ କାହାଣୀ। ସ୍ତ୍ରୀ ଜାତି କି ମାନିଲେ, ମାତା ରୂପରେ ଦେଖିଲେ, କାମନା ବାସନା ମୋହ ନକଲା ତାଙ୍କୁ ଅଥୟ, ଏକୋଇଶ ବର୍ଷେ ମୃତ୍ୟୁକୁ ଜିଣିଲେ, ଏକୋଇଶ ବର୍ଷେ ମୃତ୍ୟୁକୁ ଜିଣିଲେ, କୁମର ମଣି ଆନନ୍ଦ ହେଲେ ଜନନୀ, କୁମର ମଣି ଆନନ୍ଦ ହେଲେ ଜନନୀ, ଶୁଣରେ କୁମର ମଣି ଏତ ନୁହଇ କାହାଣୀ। ଜମିରେ ମୁହାଣ ହୋଇ ପାଣି ଯାଉଥିଲା ବହି ଅରୁଣୀ ନାମକ ଶିଷ୍ୟ ଗୁରୁଙ୍କ ମାନିଆ ଦେଶ ସେ ମୁହାଣେ ଯେତେ ମାଟି ପକାଇଲା ସେ ମୁହାଣେ ଯେତେ ମାଟି ପକାଇଲା କୁମର ମଣି ବାନ୍ଧି ନ ପାରିଲା ପାଣି କୁମର ମଣି ବାନ୍ଧି ନ ପାରିଲା ପାଣି ଶୁଣରେ କୁମର ମଣି ଏତ ନୁହଇ କାହାଣୀ ସେ ମୁହାଣେ ନିଜେ ଶୋଇ ପାଣି ରଖିଲା ବନ୍ଧେଇ ରାତି ଯାକ ପାଇଗଲା ଆରୁଣୀ ଯେ ନ ଫେରିଲା ଖୋଜି ଖୋଜି ଗୁରୁ ନେତ୍ରେ ଯା ଦେଖିଲେ ଖୋଜି ଖୋଜି ଗୁରୁ ନେତ୍ରେ ଯା ଦେଖିଲେ କୁମର ମଣି ତା ବୁଦ୍ଧି ନ ହେବ ଖାଣି କୁମର ମଣି ତା ବୁଦ୍ଧି ନ ହେବ ଖାଣି ଶୁଣରେ କୁମର ମଣି ଏତ ନୁହଇ କାହାଣୀ ଏବେ ତୁମେ ଦୁହେଁ କଢ଼ କାଲି ଫୁଟି ହେବ ବଡ଼ ହାତେ ମାପିଣ ଚା ଖଣ୍ଡେ ଚାଲିବ ଦୁନିଆ ଦାଣ୍ଡେ ମାପି ଚୁପି ପଦେ କଥା କହୁଥିବ ମାପି ଚୁପି ପଦେ କଥା କହୁଥିବ କୁମର ମଣି ବିପଦ ମୁହାଇବନି କୁମର ମଣି ବିପଦ ମୁହାଇବନି ଶୁଣରେ କୁମର ମଣି ଏତ ନୁହଇ କାହାଣୀ ବସିବ ଏ ମନ୍ତ ସ୍ଥାନେ ବାରିବେନି କେହି ଜଣେ ପଣ୍ଡିତ ପାଶେ ବସିବ ପଣ୍ଡିତେ ମଣ୍ଡିତ ହେବ ସକଳ ମୁଖରେ ପ୍ରଶଂସା ପାଇବ ସକଳ ମୁଖରେ ପ୍ରଶଂସା ପାଇବ କୁମର ମଣି ଲୋକରେ ହୋଇବ ଗୁଣୀ କୁମର ମଣି ଲୋକରେ ହୋଇବ ଗୁଣୀ ଶୁଣରେ କୁମର ମଣି ଏତ ନୁହଇ କାହାଣୀ ହରିବନି ପରଧନ କଷ୍ଟ ଦେବନି କାମନ ମିଛ ବଡ଼ ଅପରାଧ କହିବ ସର୍ବଦା ସତ ସତ କହି ପଦେ ମରିଯିବା ଭଲ ସତ କହି ପଦେ ମରିଯିବା ଭଲ ତୁମର ମଣି ମିଛ ଆଶ୍ରୟ ନେବନି ତୁମର ମଣି ମିଛ ଆଶ୍ରୟ ନେବନି ଶୁଣରେ କୁମର ମଣି ଏ ତ ନୁହଇ କାହାଣୀ କପଟତା ଚରଣ କରିବ ନାହିଁ ରେ ଧନ ଜହିଁ ଲାଗିଥିବ କଳି ନଯିବ ସେଠାରେ ଚଳି ବହୁ ଲୋକ ଜହିଁ ହୁଅନ୍ତି ଏକାଠି ବହୁ ଲୋକ ଜହିଁ ହୁଅନ୍ତି ଏକାଠି କୁମର ମଣି ଜଳଇ କଳିର ଅଗ୍ନି କୁମର ମଣି ଜଳଇ କଳିର ଅଗ୍ନି ଶୁଣରେ କୁମର ମଣି ଏ ତ ନୁହଇ କାହାଣୀ ପୋଷଣହାରି ତୁମେ ତ ଚଷିବ କରମ କ୍ଷେତ ପରକୁ ଆପଣା କରି ହେବ ପର ଉପକାରୀ କର୍ତ୍ତବ୍ୟରେ କେବେ ଖେଳା କରିବନି କର୍ତ୍ତବ୍ୟରେ କେବେ ଖେଳା କରିବନି କୁମର ମଣି ପୁଣ୍ୟ ମଞ୍ଜି ଦେବ ବୁଣି କୁମର ମଣି ପୁଣ୍ୟ ମଞ୍ଜି ଦେବ ବୁଣି ଶୁଣରେ କୁମର ମଣି ଏ ତ ନୁହଇ କାହାଣୀ ବିନା ଯୌତୁକ ବାଜାରେ ବାହାଦେବୀ ସମାଜରେ ଗୃହଲକ୍ଷ୍ମୀ କୁଳବଧୁ ଆସିବ ବରଷି ମଧୁ ସପରିବାରଙ୍କୁ ବାନ୍ଧିବ ସ୍ନେହରେ ସପରିବାରଙ୍କୁ ବାନ୍ଧିବ ସ୍ନେହରେ କୁମର ମଣି ସାଜି ସୁନା ଘରି ଆଣି କୁମର ମଣି ସାଜି ସୁନା ଘରି ଆଣି ଶୁଣରେ କୁମର ମଣି ଏ ତ ନୁହଇ କାହାଣୀ।